ଆଜିର ଏ ମିଛ ଦୁନିଆରେ ପାପୀଟିଏ କହେ ସେ ପୁଣ୍ୟ କରୁଛି, ଆଉ କୃପଣଟିଏ କହେ ସେ ଦାନ କରୁଛି ବୋଲି। ହେଲେ କିଏ କେତେ ସତ କହୁଛି? ସେ କଥା ତ ପରଖିବା ପାଇଁ ନୀଳକନ୍ଦରରେ ଜଗି ବସିଛି କଳା କହ୍ନେଇ। ଧର୍ମର ନିକିତିକୁ ହାତରେ ଧରି ସେ ପ୍ରତିଟି ମଣିଷକୁ ଦେଇ ଚାଲିଛି ତା ନିଜ କର୍ମର ଫଳ।
ସତ କହୁଛି, ଚକାଖି ସବୁ ଦେଖୁଛି, କର୍ମ ଘେନି ଫଳ ଦଉଛି, ଚକାଖି ସବୁ ଦେଖୁଛି, କର୍ମ ଘେନି ଫଳ ଦଉଛି। ପାପି କହୁଛି ସବୁ ଦେଖୁଛି, କର୍ମ ଘେନି ଫଳ ଦଉଛି, ଚକାଖି ସବୁ ଦେଖୁଛି, କର୍ମ ଘେନି ଫଳ ଦଉଛି।
ଚକା।